ମୋ ନାଁ ସଂଯୁକ୍ତା ସାହୁ, ମୁଁ 66 ନମ୍ବର ୱାର୍ଡରୁ କହୁଛି। ଆମର ହଉଛି ଜାଗା ନାଁ ହଉଛି ଶୁକବିହାର। ଶୁକବିହାରରେ ପାଣିର ସମସ୍ୟା ବହୁତ ରହିଛି। ପାଣି ଆସୁଛି 8 ଦିନ ହେଲା ପୁରା ସ୍ଲୋରେ ଆସୁଛି। ସ୍ଲୋରେ ଆସିବା ଯୋଗୁଁ ବହୁତ ଲୋକ ପାଣି ପାଇପାରୁନାହାନ୍ତି। ପାଣି ତ ପାଉନାହାନ୍ତି, ପୁଣି ଡ୍ରେନରେ ମଧ୍ୟ କଭର ନାହିଁ। କଭର ନଥିବାରୁ ତାଦେହରେ ଯୋଉ ଅଳିଆ ଆବର୍ଜନା ସବୁ ପକେଇ ଦଉଛନ୍ତି, ତାହା ପଚା ହେଇକିରି ମଶାମାଛିରେ ବହୁତ ହେଇଛି। ମଶାମାଛି ଦ୍ଵାରା ଘରେ ବହୁତ ମଶାମାଛି ହଉଛି। ପୁଣି ଗ୍ୟାସ ଆସୁନି କି ମଶା ମାରିବା ଔଷଧ ଆସି ପକଉନାହାନ୍ତି କି ଡ୍ରେନରେ ବି କଭର କରୁନାହାନ୍ତି, ତାର କିଛି ସମାଧାନ କରନ୍ତୁ।